ଓମ୍ ଶାନ୍ତି। 27/4/2024 ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ତୁମେ ବାବାଙ୍କ ଠାରୁ ହେଲ୍ଥ, ୱେଲ୍ଥ ଏବଂ ହାପିନେସ୍, ମାନେ ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ଖୁସି ରୂପକ ସମ୍ପତ୍ତି ନେବା ପାଇଁ ଆସିଛ। ଈଶ୍ୱରୀୟ ମତରେ ଚାଲିବା ଦ୍ୱାରା ହିଁ ବାବାଙ୍କ ଠାରୁ ସମ୍ପତ୍ତି ମିଳିଥାଏ। ପ୍ରଶ୍ନ, ବାବା ସମସ୍ତ ସନ୍ତାନମାନଙ୍କୁ ବିକଳ୍ପଜିତ ହେବାର କେଉଁ ଉପାୟ ବତାଇଛନ୍ତି? ଉତ୍ତର, ବିକଳ୍ପଜିତ ହେବା ପାଇଁ ନିଜକୁ ଆତ୍ମା ମନେ କରି ଭାଇ ଭାଇର ଦୃଷ୍ଟିରେ ଦେଖ। ଶରୀରକୁ ଦେଖିବା ଦ୍ୱାରା ବିକଳ୍ପ ଅର୍ଥାତ୍ ବିକାରୀ ସଂକଳ୍ପ ଆସିଥାଏ, ସେଥିପାଇଁ ବୃକୁଟିରେ ଆତ୍ମା ଭାଇକୁ ଦେଖ। ପବିତ୍ର ହେବାକୁ ହେଲେ ଏହି ଦୃଷ୍ଟିକୁ ପକ୍କା କର। ନିରନ୍ତର ପତିତ ପାବନ ବାବାଙ୍କୁ ମନେ ପକାଅ। ମନେ ପକାଇବା ଦ୍ୱାରା ଆତ୍ମାରୁ କଳଙ୍କି ଛାଡ଼ିଯିବ, ଖୁସି ବଢ଼ିଯିବ ଏବଂ ବିକଳ୍ପ ଉପରେ ବିଜୟ ପ୍ରାପ୍ତ କରିପାରିବ। ଓମ୍ ଶାନ୍ତି। ଶିବ ଭଗବାନ ୱାଜ ନିଜର ଶାଳଗ୍ରାମମାନଙ୍କ ପ୍ରତି। ଶିବ ଭଗବାନ ୱାଜ ଅର୍ଥାତ୍ ନିଶ୍ଚିତ ଭାବରେ ଶରୀରର ଆଧାର ନେଉଥିବେ ତେବେ ତ ଉବାଜ ହୋଇପାରିବ। କହିବା ନିମନ୍ତେ ମୁଖ ନିଶ୍ଚିନ୍ତ ଆବଶ୍ୟକ, ଶୁଣିବା ପାଇଁ କାନ ମଧ୍ୟ ନିହାତି ଦରକାର। ଆତ୍ମାକୁ କାନ ଓ ମୁଖର ଆବଶ୍ୟକତା ରହିଛି। ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି, ଯାହାକୁ ରାମଙ୍କର ମତ ବୋଲି କୁହାଯାଉଛି। ଅନ୍ୟମାନେ ତ ରାବଣ ମତରେ ଅଛନ୍ତି, ଗୋଟିଏ ହେଲା ଈଶ୍ୱରୀୟ ମତ ଏବଂ ଅନ୍ୟଟି ଆସୁରୀ ମତ। ଈଶ୍ୱରୀୟ ମତ ଅଧାକଳ୍ପ ଚାଲୁଛି। ବାବା ଈଶ୍ୱରୀୟ ମତ ଦେଇ ତୁମମାନଙ୍କୁ ଦେବତା କରୁଛନ୍ତି, ପୁଣି ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ସେହି ମତ ରହିବ। ସେଠାରେ ଜନ୍ମ ମଧ୍ୟ କମ୍ ହେବ, କାହିଁକି ନା ଯୋଗୀ ଜୀବନ ବିତାନ୍ତି। ଦ୍ୱାପର କଳିଯୁଗରେ ରାବଣ ମତ, ଏଠାରେ ଜନ୍ମ ମଧ୍ୟ ବହୁତ ନେଉଛନ୍ତି, କାହିଁକି ନା ଭୋଗୀ ଜୀବନ ବିତାଉଛନ୍ତି, ସେଥିପାଇଁ ଆୟୁ ମଧ୍ୟ କମ୍ ହେଉଛି। ବହୁତ ସମ୍ପ୍ରଦାୟ ହୋଇଯାଇଥାଏ, ତେଣୁ ବହୁତ ଦୁଃଖୀ ହୋଇଥାନ୍ତି। ରାମ ମତଧାରୀମାନେ ରାବଣ ମତରେ ମିଶିଯାଉଛନ୍ତି, ତେଣୁ ସମଗ୍ର ଦୁନିଆରେ ରାବଣ ମତ ହୋଇଯାଇଛି। ପୁଣି ବାବା ଆସି ସମସ୍ତଙ୍କୁ ରାମ ମତ ଦେଉଛନ୍ତି। ସତ୍ୟଯୁଗରେ ରାମଙ୍କ ମତ ଅର୍ଥାତ୍ ଈଶ୍ୱରୀୟ ମତ, ଯାହାକୁ ସ୍ୱର୍ଗ ବୋଲି କୁହାଯାଏ। ଈଶ୍ୱରୀୟ ମତ ଦ୍ୱାରା ସ୍ୱର୍ଗର ସ୍ଥାପନା ଅଧାକଳ୍ପ ପାଇଁ ହୋଇଯାଉଛି। ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି, ଯାହାକୁ ଆସୁରୀ ମତ କୁହାଯାଉଛି। ଏବେ ନିଜକୁ ପଚାର ଯେ ଆମେ ଆସୁରୀ ମତରେ କ'ଣ କରିଥିଲୁ, ଈଶ୍ୱରୀୟ ମତରେ ଦ୍ୱାରା କ'ଣ କରୁଛୁ। ପୂର୍ବରୁ ନର୍କବାସୀ ଥିଲୁ, ପୁଣି ଶିବାଳୟରେ ସ୍ୱର୍ଗବାସୀ ହେଉଛୁ। ସତ୍ୟଯୁଗ ଏବଂ ତ୍ରେତା ଯୁଗକୁ ଶିବାଳୟ କୁହାଯାଏ। ଯାହାଙ୍କ ନାମରେ ସ୍ଥାପନା ହେଉଛି ତାଙ୍କ ନାମ ନିଶ୍ଚିନ୍ତ ରଖିବେ, ତେଣୁ ତାହା ହେଉଛି ଶିବାଳୟ, ଯେଉଁଠି ଦେବତାମାନେ ରହୁଛନ୍ତି। ରଚୟିତା ବାବା ହିଁ ତୁମକୁ ଏହି କଥା ବୁଝାଉଛନ୍ତି। କ'ଣ ରଚନା କରୁଛନ୍ତି ସେ କଥା ମଧ୍ୟ ତୁମେ ସନ୍ତାନମାନେ ଜାଣିଛ। ସମସ୍ତ ରଚନା ଏହି ସମୟରେ ତାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ଅଥବା ହେ ମୁକ୍ତିଦାତା, ରାବଣ ରାଜ୍ୟରୁ ଅଥବା ଦୁଃଖରୁ ମୁକ୍ତ କରୁଥିବା ମୁକ୍ତିଦାତା, ଏବେ ତୁମେମାନେ ପ୍ରକୃତ ସୁଖ ବିଷୟରେ ଜାଣୁଛ, ତେଣୁ ଏହାକୁ ଦୁଃଖ ବୋଲି ଭାବୁଛ, ନଚେତ୍ କେହି ଏହାକୁ ଦୁଃଖ ବୋଲି ଭାବୁନାହାନ୍ତି। ଯେପରି ବାବା ମନୁଷ୍ୟ ସୃଷ୍ଟିର ବୀଜରୂପ ଜ୍ଞାନର ସାଗର ଅଟନ୍ତି, ସେହିପରି ତୁମେ ମଧ୍ୟ ଜ୍ଞାନର ସାଗର ହେଉଛ। ବୀଜରେ ବୃକ୍ଷର ଜ୍ଞାନ ରହିଥାଏ, କିନ୍ତୁ ତାହା ହେଉଛି ଜଡ଼। ଯଦି ଚୈତନ୍ୟ ହୋଇଥାନ୍ତା ତେବେ କହିଥାନ୍ତା, ତୁମେମାନେ ଚୈତନ୍ୟ ହୋଇଥିବାରୁ ବୃକ୍ଷକୁ ଜାଣିଛ। ବାବାଙ୍କୁ କୁହାଯାଉଛି ମନୁଷ୍ୟ ସୃଷ୍ଟିର ବୀଜ ରୂପ, ସତ୍ ଚିତ୍ ଆନନ୍ଦ ସ୍ୱରୂପ। ଏହି ବୃକ୍ଷର ଉତ୍ପତ୍ତି ଏବଂ ପାଳନା କିପରି ହେଉଛି ଏକଥା କେହି ଜାଣିନାହାନ୍ତି। ଏପରି ନୁହେଁ ଯେ ନୂଆ ବୃକ୍ଷ ଉତ୍ପତ୍ତି ହେଉଛି, ବାବା ବୁଝାଉଛନ୍ତି, ପୁରୁଣା ହୋଇଯାଇଥିବା ବୃକ୍ଷର ମନୁଷ୍ୟମାନେ ଡାକୁଛନ୍ତି, କହୁଛନ୍ତି, ଆସି ରାବଣ କବଳରୁ ଆମକୁ ମୁକ୍ତ କର। କାହିଁକି ନା ବର୍ତ୍ତମାନ ରାବଣ ରାଜ୍ୟ ଚାଲିଛି। ମନୁଷ୍ୟ ତ ରଚୟିତା କିମ୍ବା ରଚନାକୁ ଜାଣିନାହାନ୍ତି। ସ୍ୱୟଂ ବାବା କହୁଛନ୍ତି, ମୁଁ ଥରେ ମାତ୍ର ସ୍ୱର୍ଗ ତିଆରି କରୁଛି, ସ୍ୱର୍ଗ ପରେ ପୁଣି ନର୍କ ହେଉଛି, ରାବଣର ପ୍ରବେଶତା ହେଉଛି। ତେଣୁ ସମସ୍ତେ ବାମ ମାର୍ଗରେ ଚାଲି ଯାଉଛନ୍ତି। ସତ୍ୟ ଯୁଗରେ ହେଲ୍ଥ, ୱେଲ୍ଥ, ହାପିନେସ୍ ସବୁ କିଛି ଥାଏ। ତୁମେ ଏଠାକୁ ବାବାଙ୍କ ଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି ନେବା ପାଇଁ ଆସିଛ। କାହିଁକି ନା ସ୍ୱର୍ଗରେ କେବେ ଦୁଃଖ ରହିବ ନାହିଁ। ତୁମର ମନରେ ରହିଛି ଯେ ଆମେ କଳ୍ପ କଳ୍ପ ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁରୁଷାର୍ଥ କରୁଛୁ। ଏହାର ନାମ କେତେ ସୁନ୍ଦର! ଅନ୍ୟ କୌଣସି ଯୁଗକୁ ପୁରୁଷୋତ୍ତମ କୁହାଯିବ ନାହିଁ, ସେଥିରେ କେବଳ ସିଢ଼ି ତଳକୁ ଓହ୍ଲାଇଥାନ୍ତି। ବାବାଙ୍କୁ ଡାକୁଛନ୍ତି, ସମର୍ପଣ ମଧ୍ୟ କରୁଛନ୍ତି, କିନ୍ତୁ ଏକଥା ଜାଣିନାହାନ୍ତି ଯେ ବାବା କେବେ ଆସିବେ। ଡାକୁଛନ୍ତି, ହେ ଈଶ୍ୱରୀୟ ପିତା, ଦୁଃଖରୁ ମୁକ୍ତି କର, ଗାଇଡ୍ ହୁଅ। ସିଏ ମୁକ୍ତିଦାତା, ତେଣୁ ନିଶ୍ଚିନ୍ତ ଆସିବାକୁ ପଡ଼ିବ, ପୁଣି ଗାଇଡ୍ ହୋଇ ନେଇଯିବାକୁ ହେବ। ବାବା ସନ୍ତାନମାନଙ୍କୁ ବହୁତ ଦିନ ପରେ ଦେଖୁଛନ୍ତି, ତେଣୁ ବହୁତ ଖୁସି ହେଉଛନ୍ତି। ସେ ଲୌକିକ ପିତା ଓ ଇଏ ଆତ୍ମିକ ପିତା ଅଟନ୍ତି। ବାବା କ୍ରିଏଟର ମାନେ ରଚୟିତା ମଧ୍ୟ ଅଟନ୍ତି, ରଚନା କରି ପୁଣି ତାର ପାଳନା ମଧ୍ୟ କରୁଛନ୍ତି। ପୁନର୍ଜନ୍ମ ତ ନେବାକୁ ପଡୁଛି, କାହାର ଦଶ ତ କାହାର ବାର ସନ୍ତାନ ହୋଇଥାନ୍ତି, କିନ୍ତୁ ସେ ସବୁ ଲୌକିକ ସୁଖ ଯାହା କାକବିଷ୍ଠା ସମାନ ଅଟେ। ସମସ୍ତେ ତମ ପ୍ରଧାନ ହୋଇଯାଇଥାନ୍ତି, ତମ ପ୍ରଧାନତା କାରଣରୁ ବହୁତ କମ୍ ସୁଖ ରହିଛି। ତୁମେମାନେ ସତପ୍ରଧାନ, ତେଣୁ ବହୁତ ସୁଖ ଭୋଗ କରିବ, ଏବଂ ସତପ୍ରଧାନ ହେବାର ଯୁକ୍ତି ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି। ବାବାଙ୍କୁ ସର୍ବଶକ୍ତିବାନ କୁହାଯାଉଛି। ମନୁଷ୍ୟ ଭାବୁଛନ୍ତି ଈଶ୍ୱରୀୟ ସର୍ବଶକ୍ତିବାନ, ତେଣୁ ଯାହା ଚାହିଁବେ ତାହା କରିପାରିବେ, ମୃତ୍ୟୁକୁ ମଧ୍ୟ ଜୀବିତ ଦେଇପାରିବେ। ଏକଥା କେହି ଜଣେ ଲେଖିଥିଲେ, ଯଦି ଆପଣ ଭଗବାନ ତେବେ ମାଛକୁ ଜୀବଦାନ ଦେଇ ଦେଖାନ୍ତୁ। ଏହିପରି ଢେର ପ୍ରଶ୍ନ ପଚାରୁଛନ୍ତି। ତୁମମାନଙ୍କୁ ବାବା ଶକ୍ତି ଦେଉଛନ୍ତି, ଯାହା ଫଳରେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ, ବାନରରୁ ମନ୍ଦିର ଯୋଗ୍ୟ ହେଉଛ। ସେମାନେ ପୁଣି କଣ କଣ ସବୁ ତିଆରି କରିଦେଇଛନ୍ତି। ବାସ୍ତବରେ ତୁମେ ସମସ୍ତେ ସୀତା ଭକ୍ତିନୀ ଅଟ। ମୁଁ ତୁମ ସମସ୍ତଙ୍କୁ ରାବଣ ଠାରୁ ମୁକୁଳାଇ ଦେଉଛି। ରାବଣ ଦ୍ୱାରା ତୁମକୁ କେବେ ହେଲେ ସୁଖ ମିଳିପାରିବ ନାହିଁ। ବର୍ତ୍ତମାନ ସମସ୍ତେ ରାବଣର ଜେଲରେ ଅଛନ୍ତି, ରାମଙ୍କର ଜେଲ କୁହାଯିବ ନାହିଁ। ରାମ ରାବଣର ଜେଲରୁ ମୁକୁଳାଇବା ପାଇଁ ଆସୁଛନ୍ତି। ଦଶ ମୁଣ୍ଡଧାରୀ ରାବଣ ତିଆରି କରୁଛନ୍ତି, ତାର କୋଡ଼ିଏଟି ହାତ ଦେଖାଉଛନ୍ତି। ବାବା ବୁଝାଉଛନ୍ତି, ପାଞ୍ଚ ବିକାର ସ୍ତ୍ରୀ ଠାରେ ଏବଂ ପାଞ୍ଚ ବିକାର ପୁରୁଷ ଠାରେ ରହିଛି। ତାକୁ ରାବଣ ରାଜ୍ୟ ଅଥବା ପାଞ୍ଚ ବିକାର ରୂପେ ମାୟାର ରାଜ୍ୟ କୁହାଯାଉଛି। ଏପରି କୁହାଯିବ ନାହିଁ ଯେ ଏହାଙ୍କ ପାଖରେ ବହୁତ ମାୟା ଅଛି, ମାୟାର ନିଶା ଚଢ଼ିଛି। ଧନକୁ ମାୟା କୁହାଯିବ ନାହିଁ, ଧନକୁ ସମ୍ପତ୍ତି ବୋଲି କୁହାଯାଏ। ତୁମକୁ ବହୁତ ସମ୍ପତ୍ତି ଆଦି ମିଳୁଛି, ତୁମକୁ କାହାଠାରୁ କିଛି ମାଗିବାର ଆବଶ୍ୟକତା ନାହିଁ। କାହିଁକି ନା ଏହା ହେଉଛି ପାଠ ପଢା। ପାଠ ପଢାରେ କଣ ମଗାଯାଇଥାଏ କି? ଶିକ୍ଷକ ଯାହା ପଢ଼ାଇବେ ଛାତ୍ର ତାହା ପଢ଼ିବେ, ଯିଏ ଯେତେ ପଢ଼ିବେ ସେତେ ପାଇବ। ଏଥିରେ ମାଗିବାର କୌଣସି କଥା ନାହିଁ, ଏଥିରେ ପବିତ୍ରତା ମଧ୍ୟ ଆବଶ୍ୟକ। ଗୋଟିଏ ଅକ୍ଷରର ମଧ୍ୟ ମୂଲ୍ୟ ଦେଖ କେତେ, ପଦ୍ମା ପଦମ। ବାବାଙ୍କୁ ଯଥାର୍ଥ ରୂପେ ଚିହ୍ନି ତାଙ୍କୁ ମନେ ପକାଅ। ବାବା ପରିଚୟ ଦେଉଛନ୍ତି, ଆତ୍ମା ବିନ୍ଦୁ ସଦୃଶ, ମୁଁ ମଧ୍ୟ ବିନ୍ଦୁ ଅଟେ, କିନ୍ତୁ ସେ ସଦା ପବିତ୍ର ଅଟନ୍ତି, ଶାନ୍ତି ଜ୍ଞାନ ପବିତ୍ରତାର ସାଗର ଅଟନ୍ତି। ଜଣଙ୍କର ହିଁ ମହିମା କରାଯାଉଛି, ସମସ୍ତଙ୍କର ପଦବୀ ନିଜସ୍ୱ ଅଟେ। ଗୋଟିଏ ନାଟକ ମଧ୍ୟ ତିଆରି କରିଛନ୍ତି। କୋଣ କୋଣରେ ଭଗବାନ, ଯିଏ ନାଟକ ଦେଖିଥିବେ ସିଏ ଜାଣିଥିବେ। ମହାବୀର ସନ୍ତାନ ମାନଙ୍କୁ ବାବା କହୁଛନ୍ତି, ତୁମେମାନେ କେଉଁଠାକୁ ବି ଯାଅ, କିନ୍ତୁ ସବୁ କିଛି କେବଳ ସାକ୍ଷୀ ହୋଇ ଦେଖ। ଏବେ ତୁମେ ରାମରାଜ୍ୟ ସ୍ଥାପନ କରୁଛ, ରାବଣ ରାଜ୍ୟକୁ ସମାପ୍ତ କରିଦେଉଛ। ଏହା ହେଉଛି ବେହଦର କଥା। ସେମାନେ ଲୌକିକ କାହାଣୀ ତିଆରି କରିଦେଇଛନ୍ତି। ତୁମେ ହେଉଛ ଶିବଶକ୍ତି ସେନା। ଶିବ ସର୍ବଶକ୍ତିବାନ ଅଟନ୍ତି ନା? ତୁମେ ହେଉଛ ଶିବଙ୍କ ଠାରୁ ଶକ୍ତି ନେଉଥିବା ଶିବଙ୍କର ସେନା। ସେମାନେ ମଧ୍ୟ ଶିବସେନା ନାମ ରଖିଦେଇଛନ୍ତି। ବର୍ତ୍ତମାନ ତୁମର ନାମ କ'ଣ ରଖାଯିବ? ତୁମର ନାମ ରହିଛି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ। ସମସ୍ତେ ତ ଶିବଙ୍କ ସନ୍ତାନ, ସମଗ୍ର ଦୁନିଆର ଆତ୍ମାମାନେ ତାଙ୍କର ସନ୍ତାନ। ଶିବଙ୍କ ଠାରୁ ତୁମକୁ ଶକ୍ତି ମିଳୁଛି। ଶ୍ରୀ ବାବା ତୁମକୁ ଜ୍ଞାନ ଶିଖାଉଛନ୍ତି, ଯାହାଙ୍କ ଠାରୁ ତୁମକୁ ଏତେ ଶକ୍ତି ମିଳୁଛି ଯେ ଅଧକଳ୍ପ ତୁମେ ସମଗ୍ର ବିଶ୍ୱ ଉପରେ ରାଜ୍ୟ କରୁଛ। ଏହା ତୁମର ଯୋଗ ବଳ ଏବଂ ତାଙ୍କର ହେଉଛି ବାହୁବଳ। ଭାରତର ପ୍ରାଚୀନ ରାଜଯୋଗର ଗାୟନ ରହିଛି। ଚାହୁଁଛନ୍ତି ମଧ୍ୟ ଭାରତର ପ୍ରାଚୀନ ଯୋଗ ଶିଖିବୁ, ଯାହାଦ୍ୱାରା ସୁସ୍ୱର୍ଗ ସ୍ଥାପନ ହୋଇଥିଲା। ଏକଥା ମଧ୍ୟ କହୁଛନ୍ତି, ଖ୍ରୀଷ୍ଟଙ୍କ ଠାରୁ ଏତେ ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା। କିପରି ତିଆରି ହୋଇଥିଲା? ଯୋଗ ବଳ ଦ୍ୱାରା। ତୁମେ ହେଉଛ ପ୍ରବୃତ୍ତି ମାର୍ଗେ ସନ୍ନ୍ୟାସୀ। ସେମାନେ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲିଯାଉଛନ୍ତି। ଡ୍ରାମା ଅନୁସାରେ ପ୍ରତ୍ୟେକଙ୍କୁ ପାର୍ଟ ମିଳିଛି। ଏତେ ଛୋଟ ବିନ୍ଦୁରେ କେତେ ପାର୍ଟ ରହିଛି, ଯାହାକୁ କୁଦରତ ବୋଲି କୁହାଯିବ। ବାବା ତ ସଦା ଶକ୍ତିବାନ ଗୋଲ୍ଡେନ୍ ଏଜେଡ୍ ଅଟନ୍ତି। ବର୍ତ୍ତମାନ ତୁମେ ତାଙ୍କଠାରୁ ଶକ୍ତି ନେଉଛ। ଡ୍ରାମା ମଧ୍ୟ ଏହିଭଳି ପ୍ରସ୍ତୁତ ହୋଇଛି। ଏପରି ନୁହେଁ ଯେ ଭଗବାନ ହଜାରେ ସୂର୍ଯ୍ୟଠାରୁ ତେଜମୟ ଅଟନ୍ତି। ଯାହାର ଯେପରି ଭାବନା ରହିଥାଏ ସେହି ଅନୁସାରେ ଦେଖିଥାନ୍ତି। ଆଖି ଲାଲ ହୋଇଯାଏ, କହନ୍ତି ବାସ୍ ସେତିକି ଥାଉ, ଆମେ ସହନ କରିପାରୁନାହୁଁ। ବାବା କହୁଛନ୍ତି, ସେ ସବୁ ଭକ୍ତି ମାର୍ଗର ସଂସ୍କାର, ଏହା ତ ଜ୍ଞାନ ଅଟେ, ଏଥିରେ ପାଠ ପଢ଼ିବାକୁ ହେବ। ବାବା ଶିକ୍ଷକ ମଧ୍ୟ ଅଟନ୍ତି, ପଢ଼ାଉଛନ୍ତି। କହୁଛନ୍ତି ତୁମକୁ ତମ ପ୍ରଧାନରୁ ଶତପ୍ରଧାନ ହେବାକୁ ପଡ଼ିବ। ବାବା ବୁଝାଉଛନ୍ତି, ଖରାପ କଥା ଶୁଣ ନାହିଁ ଆଦି ଆଦି। ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ଏକଥା କିଏ କହିଛନ୍ତି। ପୂର୍ବରୁ ମାଙ୍କଡ଼ର ଚିତ୍ର ତିଆରି କରୁଥିଲେ, ଏବେ ମନୁଷ୍ୟମାନଙ୍କର ତିଆରି କରୁଛନ୍ତି। ବାବା ମଧ୍ୟ ନଳିନୀ କନ୍ୟାଙ୍କର ଚିତ୍ର ତିଆରି କରାଇଥିଲେ। ମନୁଷ୍ୟମାନଙ୍କୁ କେତେ ଭକ୍ତିର ନିଶା ରହିଛି, ଭକ୍ତିର ରାଜ୍ୟ ଅଟେ ନା? ବର୍ତ୍ତମାନ ଜ୍ଞାନର ରାଜ୍ୟ ହେଉଛି, କେତେ ଫରକ ହୋଇଯାଉଛି। ପିଲାମାନେ ଜାଣିଛନ୍ତି ବାସ୍ତବରେ ଜ୍ଞାନରେ ବହୁତ ସୁଖ ମିଳୁଛି, ପୁଣି ଭକ୍ତିରେ ସିଡ଼ି ତଳକୁ ଓହ୍ଲାଉଛନ୍ତି। ଆମେ ପ୍ରଥମେ ସତ୍ୟଯୁଗକୁ ଯାଉଛୁ, ପୁଣି ଉଙ୍କୁନି ସଦୃଶ ଧୀରେ ଧୀରେ ତଳକୁ ଓହ୍ଲାଉଛୁ। 1250 ବର୍ଷରେ 2ଟି କଳା କମ୍ ହୋଇଯାଉଛି। ଚନ୍ଦ୍ରମାର ଉଦାହରଣ ରହିଛି, ଚନ୍ଦ୍ରମାରେ ଗ୍ରହଣ ଲାଗି କଳା କମ୍ ହେବାରେ ଲାଗିଥାଏ, ପୁଣି ଧୀରେ ଧୀରେ କଳା ବଢି ବଢି ସୋଳା କଳା ହୋଇଥାଏ। ତାହା ହେଉଛି ଅଳ୍ପକାଳର କଥା, ଏହା ହେଉଛି ବେହଦର କଥା। ବର୍ତ୍ତମାନ ସମସ୍ତଙ୍କ ଉପରେ ରାହୁର ଗ୍ରହଣ ଲାଗିଛି। ସର୍ବୋଚ୍ଚ ଦଶା ବୃହସ୍ପତିର ଦଶା, ସବୁଠାରୁ ନୀଚ ଦଶା ରାହୁର ଦଶା, ଏକଦମ ଦେବାଳିଆ କରିଦେଇଥାଏ। ବୃହସ୍ପତିର ଦଶା ଦ୍ୱାରା ଆମେ ଚଢ଼ୁଛୁ। ସେମାନେ ବେହଦର ବାବାଙ୍କୁ ଜାଣିନାହାନ୍ତି। ବାସ୍ତବରେ ବର୍ତ୍ତମାନ ସମସ୍ତଙ୍କ ଉପରେ ରାହୁର ଦଶା ରହିଛି, ଏ କଥା ତୁମେମାନେ ଜାଣିଛ, ଅନ୍ୟ କେହି ଜାଣିନାହାନ୍ତି। ରାହୁର ଦଶା ହିଁ କାଙ୍ଗାଳ କରିଦେଉଛି। ବୃହସ୍ପତିର ଦଶା ଦ୍ୱାରା ମାନେ ସାହୁକାର ହେଉଛନ୍ତି। ଭାରତ କେତେ ଧନବାନ ଥିଲା, ବିଶ୍ୱରେ ଏକମାତ୍ର ଭାରତ ହିଁ ଥିଲା। ସତ୍ୟଯୁଗରେ ରାମରାଜ୍ୟ ପବିତ୍ର ରାଜ୍ୟ ଥାଏ, ଯାହାର ମହିମା ହେଉଛି। ଅପବିତ୍ର ରାଜାମାନେ ଗାୟନ କରୁଛନ୍ତି, ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। ଏପରି ସଂସ୍ଥା ମଧ୍ୟ ତିଆରି କରିଛନ୍ତି, ଯାହାର ନାମ ରଖିଛନ୍ତି ନିର୍ଗୁଣ ସଂସ୍ଥା। ଆରେ, ଏ ସମଗ୍ର ଦୁନିଆ ହିଁ ନିର୍ଗୁଣ ସଂସ୍ଥା ଅଟେ। କେବଳ ଜଣଙ୍କର କଥା ନୁହେଁ, ପିଲାମାନଙ୍କୁ ସର୍ବଦା ମହାତ୍ମା କୁହାଯାଇଥାଏ। ତୁମେ ପୁଣି କହୁଛ କୌଣସି ଗୁଣ ନାହିଁ, ସମଗ୍ର ଦୁନିଆରେ କୌଣସି ଗୁଣ ନାହିଁ, ତେଣୁ ରାହୁର ଦଶା ପଡ଼ିଛି। ବାବା କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡ଼ିଯିବ। ବର୍ତ୍ତମାନ ସମସ୍ତଙ୍କୁ ତ ଯିବାକୁ ହେବ ନା? ଦେହ ସହିତ ଦେହର ସମସ୍ତ ଧର୍ମକୁ ଛାଡ଼, ନିଜକୁ ଆତ୍ମା ନିଶ୍ଚୟ କର। ତୁମକୁ ଏବେ ଘରକୁ ଯିବାକୁ ହେବ, କିନ୍ତୁ ସମସ୍ତେ ଅପବିତ୍ର, ତେଣୁ କେହି ଘରକୁ ଫେରିଯାଇ ପାରୁନାହାନ୍ତି। ଏବେ ବାବା ପବିତ୍ର ହେବାର ଯୁକ୍ତି ବତାଉଛନ୍ତି। ବେହଦ୍ର ବାବାଙ୍କୁ ମନେ ପକାଅ। କେହି କେହି କହୁଛନ୍ତି ବାବା ଆମେ ଭୁଲି ଯାଉଛୁ। ବାବା କହୁଛନ୍ତି ମଧୁର ସନ୍ତାନମାନେ, ପତିତ ପାବନ ବାବାଙ୍କୁ ଭୁଲିଗଲେ ତୁମେ ପାବନ କିପରି ହେବ? ବିଚାର କର ଯେ ତୁମେ କଣ କହୁଛ। ଜୀବଜନ୍ତୁ ମଧ୍ୟ କେବେ ଏପରି କହିବେ ନାହିଁ ଯେ ଆମେ ବାପାଙ୍କୁ ଭୁଲି ଯାଉଛୁ। ତୁମେ କଣ କହୁଛ? ମୁଁ ତୁମର ଅବିନାଶୀ ପିତା, ତୁମେ ଅବିନାଶୀ ସମ୍ପତ୍ତି ନେବାକୁ ଆସିଛ। ନିରାକାର ବାବା ସାକାରରେ ଆସିଲେ ହିଁ ପାଠ ପଢ଼ାଇବେ ନା? ବର୍ତ୍ତମାନ ବାବା ଏହାଙ୍କ ଶରୀରରେ ପ୍ରବେଶ କରିଛନ୍ତି। ଇଏ ହେଉଛନ୍ତି ବାପ ଦାଦା, ଉଭୟଙ୍କର ଆତ୍ମା ଏହି ଭୃକୁଟି ମଧ୍ୟରେ ରହିଛି। ତୁମେ ବାପ ଦାଦା କହୁଛ, ତେବେ ନିଶ୍ଚୟ ଉଭୟଙ୍କର ଆତ୍ମା ରହିଥାଏ। ସେ ବାବା ଏବଂ ବ୍ରହ୍ମାଙ୍କ ଆତ୍ମା, ତୁମେ ସମସ୍ତେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ହୋଇଛ। ତୁମକୁ ଜ୍ଞାନ ମିଳୁଥିବାରୁ ଜାଣିଛ ଯେ ଆମେ ଭାଇ ଭାଇ ଅଟୁ। ପୁଣି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଆମେ ଭାଇ ଭଉଣୀ ହେଉଛୁ। ଏହି ସ୍ମୃତି ପକ୍କା ହେବା ଉଚିତ। କିନ୍ତୁ ବାବା ଦେଖୁଛନ୍ତି ଯେ ଭାଇ ଭଉଣୀଙ୍କ ଭିତରେ ମଧ୍ୟ ନାମରୂପର ଆକର୍ଷଣ ରହୁଛି। ଅନେକଙ୍କୁ ବିକଳ୍ପ ମଧ୍ୟ ଆସୁଛି। ସୁନ୍ଦର ଶରୀର ଦେଖିଲେ ବିକଳ୍ପ ଆସିଥାଏ। ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ଭାଇ ଭାଇର ଦୃଷ୍ଟିରେ ଦେଖ। ସମସ୍ତ ଆତ୍ମା ପରସ୍ପର ଭାଇ ଭାଇ। ଆତ୍ମା ଭାଇ ଭାଇ ହେଲେ ପିତା ମଧ୍ୟ ନିଶ୍ଚିନ୍ତ ରହିବା ଆବଶ୍ୟକ। ସମସ୍ତଙ୍କର ଜଣେ ହିଁ ବାପା। ସମସ୍ତେ ବାବାଙ୍କୁ ୟାଦ କରୁଛନ୍ତି। ବର୍ତ୍ତମାନ ବାବା କହୁଛନ୍ତି ଶତପ୍ରଧାନ ହେବାକୁ ହେଲେ ମତେ ମନେ ପକାଅ। ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ କଳଙ୍କ ସଫା ହୋଇଯିବ, ଖୁସିର ନିଶା ଚଢ଼ିବ ଏବଂ ଆକର୍ଷଣ ମଧ୍ୟ ହେବ ପୁରୁଷାର୍ଥର କ୍ରମ ଅନୁସାରେ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ପାଠପଢ଼ା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ନିଜକୁ ସମ୍ପତ୍ତିବାନ କରାଇବାର ଅଛି, କାହାକୁ କିଛି ବି ମାଗିବାର ନାହିଁ। ଏକମାତ୍ର ବାବାଙ୍କର ସ୍ମୃତି ଏବଂ ପବିତ୍ରତାର ଧାରଣା ଦ୍ୱାରା ପଦ୍ମା ପଦମ୍ପତି ହେବାକୁ ପଡ଼ିବ। 2, ରାହୁର ଗ୍ରହଣରୁ ମୁକ୍ତ ହେବା ପାଇଁ ବିକାରଗୁଡ଼ିକୁ ଦାନ ଦେବାକୁ ହେବ। ଖରାପ କଥା ଶୁଣ ନାହିଁ। ଯେଉଁ କଥା ଦ୍ୱାରା ତଳକୁ ଓହ୍ଲାଉଛ, ନିର୍ଗୁଣ ହୋଇଛ, ତାକୁ ସବୁ ବୁଦ୍ଧିରୁ ଭୁଲିଯିବାକୁ ହେବ। ବରଦାନ, ପ୍ରଥମେ ଆପଣଙ୍କ ମନ୍ତ୍ର ଦ୍ୱାରା ସମସ୍ତଙ୍କଠାରୁ ସ୍ୱମାନ ଅର୍ଥାତ୍ ସମ୍ମାନ ପ୍ରାପ୍ତ କରୁଥିବା ନିର୍ମାଣ ତଥା ମହାନ ଭବ। ଏହି ମହାମନ୍ତ୍ର ସର୍ବଦା ମନେ ରହୁ ଯେ ନିର୍ମାଣ ହିଁ ସର୍ବ ମହାନ ଅଟେ। ପ୍ରଥମେ ଆପଣ କରିବା ଅର୍ଥାତ୍ ପ୍ରଥମେ ଅନ୍ୟମାନଙ୍କୁ ସୁଯୋଗ ଦେଇ ନିଜେ ପଛରେ ରହିବା ହିଁ ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ କରିବାର ଆଧାର। ମହାନ ହେବାର ଏହି ମନ୍ତ୍ରକୁ ବରଦାନ ରୂପରେ ସର୍ବଦା ସାଥିରେ ରଖିଥାଅ। ବରଦାନ ଆଧାରରେ ପାଳିତ ହେବା ସହିତ ଉଡ଼ି ଉଡ଼ି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ, କିନ୍ତୁ ମେହନତ ସେତେବେଳେ କରିବାକୁ ପଡ଼ୁଛି ଯେତେବେଳେ ବରଦାନକୁ କାର୍ଯ୍ୟରେ ଲଗାଉ ନାହଁ। ଯଦି ବରଦାନରେ ପାଳିତ ହେଉଛ, ବରଦାନକୁ କାର୍ଯ୍ୟରେ ଲଗାଇ ଚାଲୁଛ, ତେବେ ସବୁ ମେହନତ ସମାପ୍ତ ହୋଇଯିବ। ସର୍ବଦା ସଫଳତା ଏବଂ ସନ୍ତୁଷ୍ଟତାର ଅନୁଭବ କରିବାକୁ ଲାଗିବ। ସ୍ଲୋଗାନ, ଚେହେରା ଦ୍ୱାରା ସେବା କରିବା ପାଇଁ ନିଜର ଖୁସିବାସିଆ ହର୍ଷିତ ତଥା ଗମ୍ଭୀର ସ୍ୱରୂପକୁ ଜାଗ୍ରତ କର। ଆଚ୍ଛା, ओम शांति।